ನಾಗರತನರ ಇದು ದ್ವಾದಶ ಸ್ಕಂದರೆ ಇಲ್ಲಿ ಹೋಗಿ ನಾಗರತನರ ಪ್ರಸಾದ ವಿಷಯ ಅತ್ರ ಸರ್ಗ ವಿಸರ್ಗಸ್ಥ ಸ್ಥಾನ ಪೋಷಣೋದಯ ಮನ್ನೋತ್ತರ ಸಾಂಪ್ರತಾ ವಿರೋಧ ಮುಕ್ತಿ ಆಶ್ರಯ ಈ ಯುದ್ಧ ಸ್ಕಂದ ದಶಮ ಅಧ್ಯಾಯ ಪ್ರಥಮ ಶ್ಲೋಕರೆ ಸೇವಾ ವರ್ಣನೆ ಮಾಡಲಾಗಿದೆ. ବିସର୍ଗ କେମିତି ସେଇ ସୃଷ୍ଟିକୁ ବିସ୍ତାର କରାଯାଉଛି, ବ୍ରହ୍ମା ବିସ୍ତାର କରୁଛନ୍ତି, ସ୍ଥାନ ଏଇ ଭୌତିକ ଦେବା ଯେଉଁ ବ୍ରହ୍ମାଙ୍କର ଚଉଦ ବ୍ରହ୍ମାଣ୍ଡ ଅଛି, ଚଉଦ ଭୁବନ ଅଛି, ଏଇ ଚଉଦ ଭୁବନରେ କେଉଁଠି କିଏ ରହୁଛନ୍ତି, ସ୍ଥାନ ସ୍ଥାନ ବୈକୁଣ୍ଠ ବିଜୟ କରାଯାଉଛି, ଭଗବାନଙ୍କର ସେ ବ୍ୟବସ୍ଥା କରାଯାଇଛି କି କେଉଁ ସ୍ଥାନରେ କରାଯାଇଛି. ପୋଷଣ ହେଉଛି ଭଗବାନ ତାଙ୍କର ଭକ୍ତଙ୍କୁ ପୋଷଣ କରାଯାଉଛି, ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, ପରିତ୍ରାଣାୟ ସାଧନା ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କୌନ୍ତେ ଭକ୍ତ କୌଣସି ଏ କୌତି ପୁତ୍ର ପୁଣି ଦୃଢ଼ ଭାବରେ କୃଷ୍ଣଙ୍କର ଅନୁଭବ ଭକ୍ତର କେବେ ହେଲେ ବିନାଶ ନାହିଁ. ଏ ପୋଷଣ ଭଗବାନ ତାଙ୍କର ଭକ୍ତମାନଙ୍କୁ କେମିତି ରକ୍ଷା କରନ୍ତି. ଉଦୟ ଉଦୟ କର୍ମ ବାସନା, କର୍ମ ବାସନା ଆମର ଯେଉଁ କର୍ମ କରୁଛେ ଆମର ସୂକ୍ଷ୍ମରେ ଆମର ବାସନା ରହିଛି, କର୍ମ ବାସନା ରହିଛି, ଯେଉଁ କର୍ମ ବାସନା ପାଇଁ ଆମେ ବିଭିନ୍ନ ପ୍ରକାର କର୍ମ କରୁଛେ, କିଏ ଉଗ୍ର କର୍ମ କରୁଛନ୍ତି, କିଏ ଶାନ୍ତ କର୍ମ କରୁଛନ୍ତି, କିଏ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଛନ୍ତି, ଏସବୁ ବିଭିନ୍ନ ବାସନା ନେଇକି ଏସବୁ ରହିଛି. ଏବଂ ଉଦୟ ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟେ ଦିନରେ ଚଉଦ ଜଣ ମନୁ ଆସୁଛନ୍ତି, ସେ ମନୁଙ୍କ ବିଷୟରେ ଯେଉଁ ଛଅଟି ପରିବର୍ତ୍ତନ ସବୁ ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ମନୁ ମନୁପୁତ୍ର ଦେବତା ଏବଂ ଭଗବାନ ଭଗବାନଙ୍କର ଶବ୍ଦ ଋଷି ଅଛନ୍ତି, ଏଇଭଳି ଛଅଟି ପରିବର୍ତ୍ତନ ସବୁ ମନୁଙ୍କ ସମୟରେ ହୁଏ. ସେ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଈଶାନ କଥା ଭଗବାନ ଏବଂ ଭଗବାନଙ୍କ ଭକ୍ତଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି. ଏବଂ ନିରୋଧ ନିରୋଧ କହିଲେ ଯେଉଁ ଭୌତିକ ଜଗ ଧ୍ୱଂସ ହେଉଛି ସେ ଧ୍ୱଂସ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି. ଏବଂ ମୁକ୍ତି କେମିତି ଆମେ ଭଗବାନଙ୍କର ମୁକ୍ତି ପାଇବା ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି. ଏବଂ ଆଶ୍ରୟ ଆଶ୍ରୟ ହେଉଛି ଅନ୍ତିମ ତତ୍ତ୍ୱ, ଯେଉଁ ନବାନାମ୍ୟ ଲକ୍ଷଣ ଦଶମାଶ୍ରମ ସୁଧାର୍ଥ ନବାନାମ୍ୟ ଲକ୍ଷଣ ଏଇ ଯେଉଁ ନଅଟି ରହିଛି ବିଷୟ ଏ ନଅଟି ବିଷୟ ଯେଉଁ ଆଶ୍ରୟ ତତ୍ତ୍ୱକୁ ଦୂର କରନ୍ତି ସେ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ. ଏଇଭଳି ଭାବରେ ଦଶଟି ବିଷୟରେ ବର୍ଣ୍ଣନା କରାଯାଇଛି. ତେଣୁ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧରେ ଏ ଦୁଇଟିରେ ପ୍ରାରମ୍ଭିକ ବର୍ଣ୍ଣନା କରାଯାଇଛି, ତେଣୁ ତୃତୀୟ ସ୍କନ୍ଧରୁ ଆରମ୍ଭ ହେଉଛି. ତୃତୀୟ ସ୍କନ୍ଧରେ ଜନ୍ମ ସ୍ୱର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ସୃଷ୍ଟି ହେଉଛି ଭଗବାନ ସୃଷ୍ଟି କରୁଛନ୍ତି. ଚତୁର୍ଥ ସ୍କନ୍ଧରେ ବ୍ରହ୍ମାଙ୍କର ବିସ୍ତାର ବର୍ଣ୍ଣନା କରାଯାଇଛି. ପଞ୍ଚମ ସ୍କନ୍ଧରେ ସ୍ଥାନ ବିଭିନ୍ନ ଭୂଗୋଳ କେଉଁଠି ସବୁ ରହୁଛନ୍ତି ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି. ଷଷ୍ଠ ସ୍କନ୍ଧରେ ଭଗବାନ ତାଙ୍କର ଭକ୍ତମାନଙ୍କୁ କେମିତି ପୋଷଣ କରୁଛନ୍ତି, ଅଜାଣ୍ଡ ରୁଦ୍ରାଶ୍ର ଏ ବିଷୟ ସବୁ ବୃଦ୍ଧାନ୍ତ ବ୍ୟାଖ୍ୟାନ କରାଯାଇଛି ବ୍ୟାଖ୍ୟାନ କରାଯାଇଛି. ସପ୍ତମ ସ୍କନ୍ଧରେ ଉଦୟ କର୍ମ ବାସନା ହିରଣ୍ୟକଶିପୁର କର୍ମ ବାସନା ସେ ଅସୁର ହୋଇଛନ୍ତି ଏବଂ ପ୍ରହ୍ଲାଦ କର୍ମ ବାସନା ସେ ଭଗବାନଙ୍କୁ ଭକ୍ତ ହୋଇଛନ୍ତି, ଏ ଉଦୟ ବିଷୟରେ ବର୍ଣ୍ଣନା କରାଯାଇଛି. ଏବଂ ଅଷ୍ଟମ ସ୍କନ୍ଧରେ ମନୁଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ଗୋଟିଏ ଦିନରେ ଯେଉଁ ଚଉଦ ଜଣ ମନୁ ଆସନ୍ତି ସେ ମନୁଙ୍କ ବିଷୟରେ ଭାଗବତର ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି. କେଉଁ କେଉଁ ମନୁଙ୍କର ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କେଉଁ କେଉଁ ମନୁଙ୍କର ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି. ଯେମିତି ଚତୁର୍ଥ ମନୁ ଯେମିତି ହେଉଛନ୍ତି ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୁବ ତାପରେ ସ୍ୱରଜିଷ ତାପରେ ଉତ୍ତମ ତାପରେ ତାମସ, ଏଇ ତାମସମାନଙ୍କ ସମୟରେ ଭଗବାନଙ୍କର ଲୀଳା ହୋଇଥିଲା ଗଜ ଉଦ୍ଧାରଣ ଲୀଳା, ଗଜରାଜ ଚିନ୍ତା କଲା ଭାଇ ଗୋର ଜଳେଣ ଚତୁର୍ଦ୍ଦେଶୀ ନାଣାଶୀ, ତେଣୁ ଏ ଲୀଳାକୁ ପରିଚିତ ମାଳା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିସ୍ତାର ଭାବରେ, ତେଣୁ ବିସ୍ତାର ଭାବରେ ସୁଦେବ ଗୋସ୍ୱାମୀ କହିଛନ୍ତି ଅଷ୍ଟମ ସ୍କନ୍ଧର ତୃତୀୟ ଅଧ୍ୟାୟରେ ଏହି ବିଷୟ ହରି ଗଜ ଉଦ୍ଧାରଣ ଲୀଳାକୁ ବର୍ଣ୍ଣନା କରାଯାଏ. ତେଣୁ ଏହିଭଳି ଭାବରେ କେଉଁ ମନୁଙ୍କ ବିଷୟରେ ସଂକ୍ଷେପ ବର୍ଣ୍ଣନା କରାଯାଇଛି, କେଉଁ ମନୁଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି. ଆମର ଅତ୍ୟନ୍ତ ସମୟ ଚାଲିଛି ହେଉଛି ସପ୍ତମ ମନୁ ଯିଏକି କୈଳାସ ମନୁ ଯିଏକି ସୂର୍ଯ୍ୟ ଦେବତା ବିଭୂଷଣଙ୍କର ପୁତ୍ର, ତାଙ୍କ ବିଷୟରେ ଏହି କଥା ଆମେ ସପ୍ତମଙ୍କ ସ୍ଥାନରେ ଜାଣିଛୁ। ତେଣୁ ଆପରେ ଆମେ ସାତଜଣ ମନ୍ମଥ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ମନ୍ମଥ ବିଷୟରେ ବର୍ଣ୍ଣନା କରିସାରିଲା ପରେ ନବମ ସ୍କନ୍ଧରେ ଈଶାନ କଥା ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ଗୋଟେ ହେଉଛି ସୂର୍ଯ୍ୟବଂଶ ଏବଂ ଆଉ ହେଉଛି ଚନ୍ଦ୍ରବଂଶ। ତେଣୁ ସୂର୍ଯ୍ୟବଂଶର ବର୍ଣ୍ଣନା କରିକି ଅନ୍ତିମରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଚନ୍ଦ୍ର ବିଷୟରେ ବର୍ଣ୍ଣନା କରିକି ଅନ୍ତିମରେ ଭଗବାନ କୃଷ୍ଣଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ କୃଷ୍ଣଚନ୍ଦ୍ର ବିଷୟରେ ମାତ୍ର ଦୁଇ ତିନୋଟି ଶ୍ଳୋକରେ ପରୀକ୍ଷିତ ମହାରାଜ ଯେତେବେଳେ ସୁଖଦେବ ଗୋସ୍ୱାମୀ ଶୁଣିଲେ, ତେଣୁ ସେ ବିସ୍ତାର ଭାବରେ ଶୁଣିବାକୁ ଚାହିଁଛନ୍ତି। ସେ କହୁଛନ୍ତି ଏବଂ ଦଶମ ସ୍କନ୍ଧରେ ଆଶ୍ରୟ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି, ଏକାଦଶ ସ୍କନ୍ଧରେ ଏଇ ମୁକ୍ତି ଭଗବତୀ ମୁକ୍ତି ପାଇବା ସେ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଦ୍ୱାଦଶ ସ୍କନ୍ଧରେ ଚାରି ପ୍ରକାର ପ୍ରଳୟ ଧ୍ୱଂସ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦଶମ ସ୍କନ୍ଧରେ ପ୍ରତ୍ୟେକ ମହାରାଜ ପ୍ରଶ୍ନ ପଚାରିଛନ୍ତି ଯେ ଯେଉଁ ଭଗବାନ ବିଷୟରେ ଆପଣ କହିଲେ ବିସ୍ତାର ଭାବେ ବର୍ଣ୍ଣନା କରନ୍ତି। ନୈଶା ଦୁଷା କ୍ଷମା ତତ୍ତ୍ୱ ତମକୁ ବାଧନ୍ତି କାରଣ ଦଶମ ସ୍ଥାନ ଯେତେବେଳେ ବର୍ଣ୍ଣନା କରାଯାଉଛି ସୁଖଦେବ ତିନି ଦିନ ହେଇଗଲାଣି, ତିନି ଦିନ ତିନି ରାତି ହେଇଗଲାଣି। ତେଣୁ ଚତୁର୍ଥ ଦିନ ସୁଖଦେବ ଗୋସ୍ୱାମୀ ଭାବୁଥିଲେ ପରୀକ୍ଷିତ ମହାରାଜ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି, କିଛି ପାନୀୟ ଗ୍ରହଣ କରିନାହାନ୍ତି, କିଛି ବିଶ୍ରାମ ମଧ୍ୟ ନେଇନାହାନ୍ତି, କି କିଛି ବିଶ୍ରାମ ନିଅନ୍ତି। ସେଥିପାଇଁ ସେ ଭଗବାନ କୃଷ୍ଣଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କଲେ। ତେଣୁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ଆପଣ ଏଇଟା ବହୁତ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ ଭଗବାନଙ୍କ ଲୀଳା। ଆପଣ ଯଦି ଭାବୁଥିବେ ମୋତେ କିମ୍ବା ତୃଷା ଯୋଗୁଁ ବାଧା ପ୍ରାପ୍ତ ହେଉଛି, ତେଣୁ ସେ କହୁଛନ୍ତି ଯେ ମୋର ପଇସା ଅତି ଦୁଃସା କ୍ଷମା, ଏତେ ଯଦିଓ କ୍ଷୁଧା ଅତି ଦୁଃସା କିନ୍ତୁ ମୋତେ ସେଟା ବାଧା ଦେଉନି, କାହିଁକି ନା ଜୀବନ୍ତନ ମୁଖାମ୍ବୁଜନ ଚିଉତନ ହରି କଥା ହୁଅନ୍ତ, ମୁଁ ଆପଣଙ୍କର ମୁଖ ପଦ୍ମରୁ ଭଗବାନଙ୍କ ହରିଙ୍କର କଥା ମୋତେ ପାଠ କରୁଛି, ତେଣୁ ମୋତେ କୌଣସି ବାଧା ପ୍ରାପ୍ତ ହେଉଛି। ତେଣୁ ସେଥିରେ ବହୁତ ଅତ୍ୟନ୍ତ ଖୁସି ହେଇକିରି ସୁଖଦେବ ଗୋସ୍ୱାମୀ ଗୋଟେ ଶ୍ଳୋକ କହିଛନ୍ତି, ଯେଉଁ ଶ୍ଳୋକ ପ୍ରଭୁପଦ୍ମନାଭ ଭାରତରେ ବର୍ଣ୍ଣନା କରିଛନ୍ତି। ତେଣୁ ସେ କହୁଛନ୍ତି ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଂ ପୁନାଦିଃ ବକ୍ତାରଂ ଉଚ୍ଛକଂ ଶ୍ରୋତୃଂ ତତ୍ ପାଦ ଶରଣଂ କୃତା। ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଯାଉଛନ୍ତି, ଏଠି ଯେମିତି ବ୍ରହ୍ମା ଆନନ୍ଦିତ ହେଇଯାଉଛନ୍ତି, ନାରଦଙ୍କ ପ୍ରଶ୍ନ ଶୁଣିକି ବ୍ରହ୍ମା ଆନନ୍ଦିତ ହେଉଛନ୍ତି, ତାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ବ୍ରହ୍ମା କହୁଛନ୍ତି ନାରଦଙ୍କୁ ତୁମେ ଏଇ ଯେଉଁ ଭଗବାନ ବିଷୟରେ ପ୍ରଶ୍ନ ପଚାରିଲ, ଏ ସୃଷ୍ଟି ବିଷୟରେ ପ୍ରଶ୍ନ ପଚାରିଲ, ଏଇ ବିଷୟରେ ଏଇ ହେଉଛି ସମସ୍ତ ମନୁଷ୍ୟ ଜାତିର ସମଗ୍ର ମାନବ ଜାତିର କଲ୍ୟାଣ ପଚାରିଛ ଏବଂ ଏହି ପ୍ରଶ୍ନର ଉତ୍ତର ଭଗବାନଙ୍କ କଥା କଥା ମୋତେ ପ୍ରଚଳିତ, ମୁଁ ଭଗବାନ କଥା ପାଇଁ ପ୍ରେରଣିତ ପ୍ରେରଣା ପ୍ରାପ୍ତ ହେଉଛି ଭଗବାନ କଥା କହିବା ପାଇଁ। ପ୍ରଭାତ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଭଗବାନଙ୍କ କଥା କହିବା ବେଳେ ନୂତନ ଜୀବନ ଲାଭ କରନ୍ତି, ପ୍ରାଣ ଅଛେ ଯାହାରେ ସେହେତୁ ପ୍ରଚାର ସେମାନେ ପ୍ରଚାର କରନ୍ତି, କାରଣ ଭଗବାନ କଥା କହିବାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସୁଖଦେବ ଗୋସ୍ୱାମୀ ତ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ବିଷୟରେ ବର୍ଣ୍ଣନା କରାଯାଇଛି, ସିଏ କେଉଁ ଜାଗାରେ ଗୋଟିଏ ସ୍ଥାନରେ ମାନେ ଗୋଧୁଆ ମାତ୍ର ଗାଈ ଧୋଇବା ସମୟ ଯେତିକି ଅଧଘଣ୍ଟାରେ କି ଦଶ ମିନିଟ୍ ପନ୍ଦର ମିନିଟ୍ ଏତିକି ସମୟ ପାଞ୍ଚ ମିନିଟ୍ ସାତ ମିନିଟ୍ ରହନ୍ତି ସହ ଗୋଧୁଆ ମାତ୍ର ଗୃହ ସେ ଗୃହ ମେହେଦି ନା ତାଙ୍କର ଗୃହପତି ଗୃହସ୍ଥମାନଙ୍କୁ ପବିତ୍ର କରିବା ପାଇଁ ସେ ସେଇ ସେତିକି ସମୟ ରୁହନ୍ତି, ସେ ବହୁତ ବେଶୀ ସମୟ ରୁହନ୍ତି ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି ସ୍ୱର୍ଣ୍ଣକାଳୀ ଋଷି ଯେ ଇଏ ତ ନିବୃତ ଋଷି, ଇଏ ସବୁବେଳେ ନିବୃତ୍ତରେ ରହନ୍ତି, ସବୁବେଳେ ଭଗବାନଙ୍କ କଥା ସ୍ମରଣ କରନ୍ତି, ଭଗବାନ କଥା ମନରେ ଚିନ୍ତନ କରନ୍ତି, ଏଭଳି ଭାବରେ ସେ ରୁହନ୍ତି, ସେ କେଉଁଠି ବେଶୀ ସମୟ ରହିପାରନ୍ତି ନାହିଁ। ଏବଂ ଇଏ ତ ରାଜା ପରୀକ୍ଷିତ ମହାରାଜ, ଇଏ ବି ସବୁବେଳେ ରାଜ କାର୍ଯ୍ୟରେ ବ୍ୟସ୍ତ, କିନ୍ତୁ କେମିତି ଏଇଟା ହେଲା ଯିଏ ସବୁବେଳେ ଭୌତିକ ଆସକ୍ତି ରହିଛି ସିଏ ଭଗବାନଙ୍କ ବିଷୟରେ ଶୁଣିବା ପାଇଁ ତାଙ୍କୁ ସମୟ ନାହିଁ, ଆଉ ଯିଏ ଭଗବାନଙ୍କର ବିଷୟରେ ଏତେ ରତ ରହିଛନ୍ତି ଯେ ସିଏ ତାହା ସହିତ ସମୟ ଦେବା ପାଇଁ ସମୟ ନାହିଁ। ତେଣୁ କେମିତି ଇଏ ଦୁଇ ଜଣ କଥା ହେଲା, ଦୁଇ ଜଣଙ୍କ କଥା କେମିତି ହେଲା, ଏସବୁ ବିଷୟ ପ୍ରଶ୍ନ ପଚାରିଛନ୍ତି ସ୍ୱର୍ଣ୍ଣକାର ଋଷି। ତେଣୁ ଏ ଯେଉଁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ କଥା ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ, ସେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ଅନୁଭବ କରିଛନ୍ତି, ଆନନ୍ଦ ଅନୁଭବ କରିଛନ୍ତି, ଏତେ ଆନନ୍ଦ ଅନୁଭବ କରିଛନ୍ତି କି ଆମେ ଜାଣିବା ଯେ ଭାଗବତ ପ୍ରଥମ ସ୍କନ୍ଧ ଉଣେଇଶ ଅଧ୍ୟାୟରେ ଯେଉଁ ଶ୍ଳୋକ ପଚାରିଛନ୍ତି ପରୀକ୍ଷିତ ମହାରାଜ ଅନ୍ତିମରେ ସେ ଶ୍ଳୋକ ବି ପଚାରିଛନ୍ତି। अतः पुच्छाति संसिदेन योगिनां परम गुरुं पुरुषस्य एतत् कार्यं नियमानस्य सर्वथा यत् श्रोतव्यम् अथ जाप्यं तत् कर्तव्यं नु हि प्रभु ब्रूहि भजनीय तद्वा विपर्य ମୁଁ କ'ଣ ଶୁଣିବା କଥା ମୁଁ କ'ଣ ଶୁଣିବା କଥା ନୁହଁ ମୋର ଜୀବନର ଶ୍ରେଷ୍ଠ ସ୍ଥିତି ମୁଁ କେଉଁଥିରେ ପ୍ରାପ୍ତ ହେବି ଏସବୁ ବିଷୟରେ ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏହି ପ୍ରଶ୍ନ ପଚାରିଛନ୍ତି ସୁଖଦେବ ସ୍ୱାମୀ ଏତେ ଆନନ୍ଦିତ ହେଇଯାଇଛନ୍ତି ଯେ ସିଏ ଭଗବାନଙ୍କର କଥା କହିବା ପୂର୍ବରୁ ମଙ୍ଗଳଙ୍କର କରିବା ମଧ୍ୟ ଭୁଲି ଯାଇଛନ୍ତି ଆମେ ଦେଖିବା ବ୍ୟାସରେ ଯେତେବେଳେ ଭାଗବତ ରଚନା କରୁଛନ୍ତି ସେ ମଙ୍ଗଳାଚରଣ କରିଛନ୍ତି ପ୍ରଥମ ଯେଉଁ ତିନୋଟି ଶ୍ଳୋକରେ ଜନ୍ମାଦେଶ ଯେଉଁ ତିନୋଟି ଶ୍ଳୋକ ଅଛି ସେଇ ତିନୋଟି ଶ୍ଳୋକରେ ଭଗବାନଙ୍କୁ ମଙ୍ଗଳାଚରଣ କରିଛନ୍ତି ମଙ୍ଗଳାଚରଣ କରି ତିନି ପ୍ରକାର ମଙ୍ଗଳାଚରଣ ତାଙ୍କୁ ବର୍ଣ୍ଣନା କରାଯାଇଛି ସେ ମଙ୍ଗଳାଚରଣ ବିଭିନ୍ନ ପ୍ରକାର ବସ୍ତୁ ନିର୍ଦ୍ଦେଶ ଆଶୀର୍ବାଦ ଏବଂ ନମସ୍କାର ବସ୍ତୁ ନିର୍ଦ୍ଦେଶ କେଉଁ ବିଷୟରେ ଆମେ ବର୍ଣ୍ଣନା କରିବା ମଙ୍ଗଳାଚରଣ ସେଟା ବର୍ଣ୍ଣ କରିବ କେଉଁ ବିଷୟରେ ଆମେ ଗ୍ରନ୍ଥରେ ବୁଝେଇବା ନା କରୁଛେ ସେଥିପାଇଁ ବସ୍ତୁ ନିର୍ଦ୍ଦେଶ କରିବ ତେଣୁ ଏ ଯେଉଁ ଭାଗବତ ପ୍ରଥମ ଶ୍ଳୋକରେ ବସ୍ତୁ ଭଗବାନଙ୍କର ନମସ୍କାର ସେ କରିଛନ୍ତି ଧୀମହୀ ସତ୍ୟ ପରମ ଧୀମହୀ ଏଥିରେ ସେ ଖାଲି ନିଜେ ନମସ୍କାର କରୁଛନ୍ତି ବା ଧ୍ୟାନ କରୁଛନ୍ତି ତା ସମସ୍ତ ଯେତେ ପରମ୍ପରାରେ ଯେତେ ଭକ୍ତ ଆସିବ ସମସ୍ତଙ୍କୁ ନେଇକି ସେ ବହୁ ବଚନରେ କହୁଛନ୍ତି ସତ୍ୟ ପରମ ଧୀମହୀ ହେଉଛି ନମସ୍କାର ଏବଂ ବସ୍ତୁ ନିର୍ଦ୍ଦେଶ ହେଉଛି ଧର୍ମ ପୃଥିବୀ ପାଇଥିବତ୍ର ବସ୍ତୁ ବିଷୟରେ ବର୍ଣ୍ଣନା ବେଦ୍ୟମ ବସ୍ତୁ ବାସ୍ତବ ବସ୍ତୁ ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଏ ଦ୍ୱିତୀୟ ଶ୍ଳୋକରେ ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଏ ଏବଂ ତୃତୀୟ ଶ୍ଳୋକରେ ନମସ୍କାର କରେ ନାରାୟଣ ନମସ୍କୃତ ନରମ ଚୈବ ନରୋତ୍ତମ ଏଭଳି ଭାବରେ ସମସ୍ତଙ୍କୁ ନମସ୍କାର କରିଛନ୍ତି ତେଣୁ ଆଶୀର୍ବାଦ ପ୍ରଥମ ଶ୍ଳୋକ ଆଶୀର୍ବାଦ ଦ୍ୱିତୀୟ ଶ୍ଳୋକରେ ବସ୍ତୁ ନିର୍ଦ୍ଦେଶ ଏବଂ ତୃତୀୟ ଶ୍ଳୋକରେ ନମସ୍କାର ଏଭଳିଆ ସୁନ୍ଦର ସାହି ମଧ୍ୟ ଯେତେବେଳେ ସ୍ୱର୍ଣ୍ଣକାଳୀ ବିଷୟରେ ପ୍ରଶ୍ନର ଉତ୍ତର ଦେଉଛନ୍ତି ସିଏ ମଧ୍ୟ ସେ ମଙ୍ଗଳାଚରଣ କରିଛନ୍ତି ଜଣେ ପ୍ରବଚନ୍ତୃତ୍ୟମ ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀ ବିଷୟରେ ନମସ୍କାର କରୁଛନ୍ତି ଭଗବାନ ନାରାୟଣ ନମସ୍କୃତ ନରତମ ଏସବୁ ବିଷୟରେ ବର୍ଣ୍ଣନା କରିଛନ୍ତି ତେଣୁ ଏଇଭଳି ଭାବରେ ଯେଉଁ ରହିଛି ମୁଁ ଯେଉଁ କହିଲି ପ୍ରଥମ ସ୍କନ୍ଧରେ ପ୍ରଥମ ଅଧ୍ୟାୟ ଏବଂ ପ୍ରଥମ ଶ୍ଳୋକ ଦ୍ୱିତୀୟ ଶ୍ଳୋକ ତୃତୀୟ ଶ୍ଳୋକ ତୃତୀୟ ଶ୍ଳୋକଟି ହେଉଛି କ'ଣ ନା ନିଗମ ପାଠ ବୈଠକ ଫଳ ସୁଖମ ଏଇ ହେଉଛି ଆଶୀର୍ବାଦ ପ୍ରଥମ ହେଉଛି ନମସ୍କାର ଦ୍ୱିତୀୟଟି ହେଉଛି ବସ୍ତୁ ନିର୍ଦ୍ଦେଶ ଏବଂ ତୃତୀୟଟି ହେଉଛି ନମସ୍କାର ସେଭଳି ଭାବରେ ଯିଏ ଭଗବାନ କଥା କହିବା ପୂର୍ବରୁ ମଙ୍ଗଳାଚରଣ କରନ୍ତି କିନ୍ତୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପ୍ରଶ୍ନରେ ଏତେ ଆନନ୍ଦ ବିଭୋର ହୋଇଯାଇଛନ୍ତି ସେ ମଙ୍ଗଳାଚରଣ କରିବାକୁ ଭୁଲି ଯାଇଛନ୍ତି ତେଣୁ ସେ ଖାଲି ତାଙ୍କର କଥାକୁ ପ୍ରଶଂସା କରିକି ଆରମ୍ଭ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଦେଇଛନ୍ତି ତେଣୁ ତାଙ୍କର ଯେତେବେଳେ ମନେ ପଡ଼ୁଛି ପୁଣି ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ତୃତୀୟ ଅଧ୍ୟାୟରେ ଅଧ୍ୟାୟରେ ଏହି ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଚତୁର୍ଥ ଅଧ୍ୟାୟରେ ସେ ମଙ୍ଗଳାଚରଣ କରିଛନ୍ତି 12-24 ଏହି 13 ଶ୍ଳୋକରେ ଭଗବାନଙ୍କ ମଙ୍ଗଳାଚରଣ କରିଛନ୍ତି ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଚତୁର୍ଥ ସ୍କନ୍ଧରୁ କହିବା ଆରମ୍ଭ କରିଛନ୍ତି ତେଣୁ ଯେଉଁ ପରୀକ୍ଷିତ ମହାରାଜ ଯେଉଁ ସବୁ ପ୍ରଶ୍ନ ପଚାରିଛନ୍ତି ସେହି ପ୍ରଶ୍ନ ନାରଦ ମୁନି ମଧ୍ୟ ବ୍ରହ୍ମାଙ୍କୁ ପଚାରିଛନ୍ତି ତେଣୁ ଏହି ପଞ୍ଚମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ବ୍ରହ୍ମା ନାରଦ ସମ୍ବନ୍ଧକୁ ଉଦ୍ଧାର କରିଛନ୍ତି କାରଣ ସେହି ପ୍ରଶ୍ନ ଯେହେତୁ ଆପଣ ଜଣେ ସାଧାରଣତଃ ଆମେ ଜଣେ ପ୍ରଶ୍ନ ପଚାରିବେ ଆମେ ଯଦି ସେ ପ୍ରଶ୍ନର ଉତ୍ତର ଦେଲା ବେଳକୁ ଆମେ କ'ଣ କହୁଛେ ଆମର ଗୁରୁଦେବ ଏହା କହିଥିଲେ ବା ପ୍ରଭୁପାଦ ମହାରାଜ ଏହା କହିଥିଲେ ତେଣୁ ଆମର ନିଜର କହିବା ଦରକାର ନାହିଁ ଖାଲି ଆମେ କୋଟେସନ୍ ଦେଇଦେଉଛୁ ଆମେ ପ୍ରଭୁପାଦ ମହାରାଜ ଏହା କହିଛନ୍ତି ଶିଶୁ ଗୌରବ ସେମାନେ ଏହା କହିଛନ୍ତି ଏଠି କହିଲେ ଯଥେଷ୍ଟ ତେଣୁ ସେମାନେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଗତ ଗୋସ୍ୱାମୀ ଏହି ବ୍ରହ୍ମାନାରଦ ସମ୍ବାଦକୁ ଉଦ୍ଧାର କରିଛନ୍ତି ତେଣୁ ନାରଦମୁନି ଯେତେବେଳେ ବ୍ରହ୍ମାଙ୍କ ସବୁ ପ୍ରଶ୍ନ ପଚାରୁଛନ୍ତି ନାରଦମୁନି ଯିଏ ସାଧାରଣ ବ୍ୟକ୍ତି ନୁହନ୍ତି ନାରଦମୁନି ସେ ହେଉଛନ୍ତି ଭଗବାନଙ୍କର ଅବତାର ଜ୍ଞାନଶକ୍ତି ଅବତାର ନା ଭକ୍ତି ଭକ୍ତ ଅବତାର ହେଉଛନ୍ତି ନାରଦମୁନି ଜ୍ଞାନଶକ୍ତି ଅବତାର ହେଉଛନ୍ତି ଚାରି କୁମାର ତେଣୁ ସେ ତା ପୂର୍ବଜନ୍ମରେ ସିଦ୍ଧିପ୍ରାପ୍ତ ହୋଇଛନ୍ତି ପୂର୍ବଜନ୍ମରେ ଭାଗବତର ପ୍ରଥମ ସ୍ଥାନରେ ବର୍ଣ୍ଣନା କରାଯାଇଛି ଷଷ୍ଠ ଅଧ୍ୟାୟରେ ପୂର୍ବଜନ୍ମରେ ସେ କେମିତି ଭଗବାନଙ୍କର ଦର୍ଶନ କରିଥିଲେ ବ୍ୟାସଦେବଙ୍କୁ ସେ ବ୍ୟାସଦେବ ପ୍ରଶ୍ନ କଥା ଆପଣ କେମିତି ପୂର୍ବଜନ୍ମ କଥା ମନେ ରଖିଛନ୍ତି ତେଣୁ ଏସବୁ କଥା ସେ ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି ପୂର୍ବଜନ୍ମରେ ଯେତେବେଳେ ସେ ଦାସଭୁକ୍ତ ଥିଲେ ସେତେବେଳେ ଚତୁର୍ମାସ ବର୍ତ୍ତମାନ ଚତୁର୍ମାସ ଯାଇଛି ସେଇଭଳି ଗୋଟେ ଚତୁର୍ମାସ ସ୍ଥାନରେ ମୁନି ଋଷିମାନେ ଆସିକରି ସେଇ ଗୃହକର୍ତ୍ତାଙ୍କର ଘରେ ରହିଥିଲେ ଏବଂ ये नारद मुनिकर माँ जे कि से गुरुपत्नी आसते से सेवा करते तो नारद मुनि मध्य से मुनि ऋषि माँ का सेवा करके कृपा प्राप्त होते जहाँ कि से जो माँ मृत्युवरण कले से भगवान से जो मंत्र प्रदान करते भगवान नाम रूप गुण लीला वर्णना करके से उत्तर दिन को जा गोटे स्थान क्रांत स्नात होते नदी स्नान कर बसिक मुनि ऋषि मान जो मंत्र देते मंत्र को उच्चारण कले से भगवान को दर्शन कर भगवान को दर्शन कर ज्ञान अभाव ना से सब ज्ञान प्राप्त भगवान हृदय सब ज्ञान दे दिखते नारद मुनि पर जन्म से ब्रह्माकर मानस पुत्र ज्ञान दे तेणु ये दशरथ पुत्र ज्ञान देखिए किए किए ना अत्री मरीची अंगिरस पुलस्त फुल कदु भृगु वशिष्ठ दक्ष नारद चैवात्र दशम ये दशरथ पुत्र को ब्रह्मा जात करते प्रथम सनक सनातन 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 सनत कुमार ये चार जन को जन्म मैंने जात करेले शिवजी आसने विभिन्न मनुष्य सब आस नारद ब्रह्मा जात ब्रह्मा मानस पुत्र ये सब ज्ञान जानते किंतु समग्र मानव जाति कल्याण उद्देश्य से प्रश्न पचारे कमिटी आप सृष्टिकर्ता पुणे आप ध्यान कर सब वर्णना कर पूर्व सब कही सात श्लोक कह भगवान अथवा घोरम जब तप सुसमित तेन के देश पराशंका आप सृष्टिकर्ता पुणे आप ध्यान कर ये प्रश्न उत्तर द्वारा जाना कि प्रकृत भगवान किए नारद मुनि जी जाना से जानते जानते से पूर्व पूर्वजन्म ही भगवान को से प्राप्त हो ज्ञान से प्राप्त हो ब्रह्मा जो ज्ञान दे से ज्ञान कमी प्राप्त हे ब्रह्मा मध्य प्रकृत किसी ज्ञान प्राप्त जान ना से जन्म हो गर्भदशाई विष्णु नाभि पद्म से जानपरना से किए से कौट आेणु से गर्भदे से अनेक वर्ष काल हजार वर्ष काल से जाकि अन्वेषण कर कि प्राप्त हो पारे तेनालीरें से पद्म आसिक स्थापन कले से समय से दुईटी अक्षर श्रवण कले त एवं क तेणु से दुईटी अक्षर श्रवण कर तपस्या कले भगवान उद्देश्य तपस्या कले वासुदेव परम तप श्रेष्ठ तपस्या होती वासुदेव जानवा तेनाली अनेक वर्ष का तपस्या कले से भगवान दर्शन देखिए हृदय से ज्ञान प्रदान कले जहाँकि भागवत प्रथम श्लोक से कहे तेन ब्रह्मदा जा आदि कवे ब्रह्मा सब ज्ञान भगवान को प्राप्त होती तेनाली नारद सब ज्ञान प्राप्त होती कि समग्र मानव जातिर कल्याण उद्देश्य ये सब प्रश्न पचार तेणु ब्रह्मा ये श्लोक वर्णना कर सम्यक कारण सीधन तमें सब श्रेष्ठ कर्म कारण व्यक्ति जे साधु कारुणिक साधुर लक्षण विषय वर्णना करने कि कपिलदेव माता देवती को भागवत नृत्य कौन साधुर लक्षण दुई लक्षण कहते गोटे हूँ तटस्थ लक्षण आगे हूँ स्वरूप लक्षण जो गौण लक्षण तटस्थ लक्षण साधुर कौन ना तितिक्षव कारुणिक श्रोधम सर्वदेहिनां अलाप शत्रु शांता साधो साधु ये हूँ साधुर लक्षण तितिक्षा से सब कुछ सही ने जिते प्रति जड़े द्वेष कले अपराध कले पाखे शक्ति अच्छे से चाहिए अभिशाद ध्वस कटे पारे दुर्वासन दुर्वासन पाखे बहुत शक्ति था कि कारुणिक सही पारे साधु सब सही नि साधु लक्षण होतीक्ष भगवत गीता भगवान कहते जे मात्रा स्पर्शास्त कौते शीतोष्ण दुखता आगम पाए तितिक्ष ये साधु जड़े सब किसी सही पड़े अभ्यास कराया पड़े आम शरीर एवं सृष्टि जे मात्रा स्पर्शांत या शीतोष्ण सुख दुख कला आम शीत शीत दिन थंडा फंडा भल लगे কিন্তু সেই গরম দিনে সেই থাকে আনন্দ, কারণ আমার শরীরে সেগুলো কিছু সৃষ্টি হয়েছে, শীত উষ্ণ সুখ দুঃখ প্রাপ্ত ভাবে সৃষ্টি হয়েছে। তেমন ভগবান কৌশল অর্জুন প্রথমে দ্বিতীয় অধ্যায়ে যে আগম পায়ন নিত্যা এইসব অনিত্য, এই আশ্রম জীব কারণ তৃতীয় সব আগম সেসব সহিবা পাই ভগবান কৌশল অর্জুন প্রথমে ভগবদ্গীতা দ্বিতীয় অধ্যায়ে। তেমন মাতা দেবদূত মধ্যে কপিলদেব শিবতা কৌশল সাধুর লক্ষণ যে জনপতি কাহিনী সে কৌশল সাধু প্রথমে ভগবান কহিলে তুমি সাধু শরণে যাও কিন্তু যদি যোশী বা স্ত্রী বা স্ত্রী সঙ্গীর সঙ্গ যদি আমি করিবা তাহলে আমার মহত্তর দ্বারা পরিণত। তেমন ওই প্রশ্ন আসব যে সাধু ব্যক্তি কে, সেই প্রশ্নের উত্তরে কপিলদেব কহিছন্তি সাধব লক্ষণ করছন্তি সব সময় সে সহ প্রাপ্ত হবে এই তিতিক্ষা লক্ষণ। আমি যদি যদি সম্মান প্রাপ্ত হচ্ছে তাহলে আমি সম্মান দিয়ে নিজেকে গৌরবান্বিত মনে করছি, কিন্তু যদি অপমান প্রাপ্ত হচ্ছে আমি অপমান দিয়ে বহুত নিজেকে কষ্ট লাগুছি, এ সমস্ত আমি হইপারি তিথিকে আমি সহিপারি না সে জিনিস। তেমন ইয়ে হচ্ছে তিথিকা হচ্ছে এই সহিবাটা হচ্ছে ছাত্রের লক্ষণ। কপিলদেব সেটা কৌশল যে তিথিক্ষা কারণ খালি যে শহীদ সাধু তা নয়, সে তাঙ্ক প্রতি কেন অপরাধ করছিল মধ্যে তাঙ্ক প্রতি সে করুণা করিবে, এটা হচ্ছে সাধুর লক্ষণ। যদিও তাঙ্কর শক্তি রয়েছে সে তাঙ্কু অবিশ্বাস দেখি ধ্বংস করে দিয়ে যেমন বেণ বেণ রাজা বেণ রাজা জন বহুত অধার্মিক ব্যক্তি ছিলেন, তেমন ব্রাহ্মণ মানে তাকে অবিশ্বাস দেখি ধ্বংস করিদেলে, তেমন সাধুক ব্যক্তি ক্ষমতা রয়েছে সেখানে অবিশ্বাস দেখি তাকে ধ্বংস করে দিয়ে কিন্তু সাধু মানে তাকে করুণা প্রদর্শন করতে তাকে অভিশাপ দিয়ে করুণা প্রদর্শন করতে, তেমন ইয়ে হচ্ছে কারণ হচ্ছে সাধুর লক্ষণ। এটি কেবল কারণ হল সুদম সর্বদেহ না সমস্ত জীবন প্রতি খাদ্য মনুষ্য প্রতি তা নয়, পশু পক্ষী কীটা পতঙ্গ সমস্ত প্রতি সে বন্ধু সুহূদ। ভগবান মহাপ্রভু কহিছেন তোমার বিনা বন্ধু হওয়ার কি আছে, আমার বিনা বন্ধু হওয়ার কি আছে, তোমার এনেছি ঔষধি মায়া আসিবার লাগি হরিনাম মহামন্ত্র মহাপ্রভু সমস্তঙ্ক প্রতি করুণা করিলে এই মহামন্ত্র আনছে হরে কৃষ্ণা হরে কৃষ্ণা কৃষ্ণ কৃষ্ণ হরে 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 রাম 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 হরে। তেমন এই সাধু যে সমস্তকে করুণা করেন কার্মিক যেটি কেবল কার্মিক সুদম সর্বদেহ না অধাত শত্রব সাধু গোটে নাম হচ্ছে অধাত শত্রু, যেমন যুধিষ্ঠির মহারাজ গোটে নাম হচ্ছে অধাত শত্রু, যদিও তাঙ্কর অনেক শত্রু ছিলেন কৌরব ভাইমানে সব ভাইমানে সকলে তাঙ্কু শত্রুতা আচরণ করুলে কিন্তু তাঙ্কু সে শত্রু বলে ভাবুন, সেখানে যুধিষ্ঠির মহারাজ গোটে নাম হচ্ছে অধাত শত্রু এবং সে শান্তা সাধু যে সে সকলে শান্ত কাহিঁকি না যেহেতু তাঙ্কর কৌশি কামনা নাই, যেমন জ্ঞানী যেমন কর্মী যেমন জ্ঞানী যেমন যোগী এমানকার বিভিন্ন কামনা রয়েছে যেখানে সেখানে অশান্ত শান্ত নয় ভুক্তি মুক্তি স্মৃতিকামী সকলে অশান্ত কৃষ্ণ ভক্ত নিষ্কাম দেব শান্ত। কর্মী যে সে কর্ম করতে পারে চাহুছি ভোগ করিবা পাই চাহুছি তখন তার ভুক্তি বলে কুহাযাউছে, জ্ঞানী যে মুক্তি ভুক্তি দেবতার বন্ধন মুক্ত হওয়া পাই চাহুছি তাকে মুক্তি বলে কুহাযাউছে, সেটা তার একটা কামনা রয়েছে, কর্মীর কর্ম কামনা রয়েছে, জ্ঞানীর মুক্তি হওয়ার কামনা রয়েছে এবং যোগীর অষ্টাঙ্গ দেবশক্তি কামনা রয়েছে, তেমন সকলে অশান্ত যেহেতু তাদের কিছু কামনা রয়েছে তেমন সেখানে অশান্ত শান্ত হয়ে গেছে, কিন্তু ভগবানের ভক্ত কৃষ্ণ ভক্ত নিষ্কাম অতএব শান্ত চৈতন্য তাকে বর্ণনা করেছে। তেমন যেহেতু ভগবানের ভক্ত কোনো কামনা নেই তাকে একমাত্র কামনা অন্যা বিরাস্ত শূন্যম জ্ঞান কর্মাজনাবতম আনুকূল্যেন কৃষ্ণাম শিবনাম ভক্তি রূপমান
ଭକ୍ତର ଲକ୍ଷଣ ହେଉଛି ଏଇଟା। ସିଏ ଅନ୍ୟ କୌଣସି ଅଭ୍ୟାସ କରନ୍ତି ନାହିଁ, ତାଙ୍କର ଜ୍ଞାନ ପ୍ରତି ଆକର୍ଷଣ ନାହିଁ ବା କର୍ମ ପ୍ରତି ଆକର୍ଷଣ ନାହିଁ, ସେ କେବଳ ଭଗବାନଙ୍କୁ ଅନୁକୂଳ ଭାବରେ ସେବା କରିବା, ଇଏ ହେଉଛି ଭକ୍ତିର ଲକ୍ଷଣ। ଏବଂ ସେ ଭକ୍ତିର ଯେହେତୁ ଅନ୍ୟ କୌଣସି କାମନା ନାହିଁ, ତେଣୁ କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ କରିବା, ତେଣୁ ଇଏ ହେଉଛି ସାଧୁର ତଟସ୍ଥ ଲକ୍ଷଣ। ମୁଖ୍ୟ ଲକ୍ଷଣ ହେଉଛି କ'ଣ ନା ମୟି ଅନନ୍ୟ ଭାବେନ ଭକ୍ତି କୃପତି ଯେ ଦୁହାଁ ମତ୍କୃତେ ସବୁକିଛି ତ୍ୟାଗ କରି ମତ୍କୃତେ ତକ୍ତ କର୍ମାଣ ତକ୍ତ ସୁଧର ବାନ୍ଧବ, ଯିଏ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି ସେ ହେଉଛନ୍ତି ସାଧୁର ଶ୍ରେଷ୍ଠ ଲକ୍ଷଣ ବା ହେଉଛି ସ୍ୱରୂପ ଲକ୍ଷଣ। ସର୍ବଧର୍ମାନ ପରିତ୍ୟଜ୍ୟ ମାନବ ଶରଣ ବ୍ରଜ ଅହଂତ୍ୱାନ ସର୍ବ ପାପେଭ୍ୟ ମୋକ୍ଷୈ ସାଇନଃ, ଏ ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି, ଇଏ ହେଉଛି ସାଧୁର ମୁଖ୍ୟ ଲକ୍ଷଣ। ତେଣୁ ଏଠି ବ୍ରହ୍ମା ମଧ୍ୟ ନାରଦଙ୍କୁ ସେ ଉଦାହରଣ ଦେଉଛନ୍ତି ଯେ ସମ୍ୟକ ସମ୍ୟକ ହେଲେ ପୂର୍ଣ୍ଣ ରୂପେ ତୁମେ କାରଣ କର, ସମସ୍ତ ଯେଉଁମାନେ ସାଧୁ ସେମାନେ ସାଧୁ ସବୁବେଳେ ଚାହାନ୍ତି କେମିତି ବଦ୍ଧଜୀବକୁ ଉଦ୍ଧାର କରିବେ, ସେଥିପାଇଁ ତାଙ୍କ ହୃଦୟ କ୍ରନ୍ଦନ କରୁଥାଏ ରୋଦନ କରୁଥାଏ, ତେଣୁ ସେ ସ୍ଥିର ହିଁ ରହିପାରନ୍ତି ନାହିଁ, ଯେତେ କଷ୍ଟ ପଡ଼ିଲେ ମଧ୍ୟ ଯେତେ ଅସୁବିଧା ହେଲେ ମଧ୍ୟ ସେ ଭଗବାନ କଥା ପ୍ରଚାର କରନ୍ତି, ଯାହାଫଳରେ କି ଭଗବାନ କଥା ଶୁଣିକିରି ଭଗବାନ ପ୍ରତି ସମସ୍ତେ ଆକୃଷ୍ଟ ହେବେ, ଭଗବାନ ଭକ୍ତ ହେବେ। ନିର୍ଦ୍ଦିଷ୍ଟ ଗୋପାଳ ମହାରାଜ 70 ବର୍ଷ ବୟସରେ ସେ ଗଲେ ପାଶ୍ଚାତ୍ୟ ଜଗତକୁ, ଯଦିଓ ବହୁତ ଅସୁବିଧା ଅଛି ତାଙ୍କରେ, କିଛି ଧନ ନାହିଁ, ପାଶ୍ଚାତ୍ୟ ଜଗତରେ ରହିବା ପାଇଁ ବିଶେଷ କିଛି ସୁବିଧା ନାହିଁ, ତଥାପି ସିଏ ଗୁରୁ ଗୌରାଙ୍କ ଉପରେ ଆଶ୍ରୟ କରି ପୂର୍ଣ୍ଣ ଭରସା କରିକି ସେ ଯାଇଛନ୍ତି ପାଶ୍ଚାତ୍ୟ ଜଗତକୁ। ତାଙ୍କର ଯେମିତି ତାଙ୍କର ଗୁରୁ କହିଛନ୍ତି ତୁମେ ଏ କଥା ପ୍ରଚାର କର, କିନ୍ତୁ ତା ସତ୍ୟ ମଧ୍ୟ ଯଦିଓ ସେଇଟା ରହିଛି ତାଙ୍କର ଉଦ୍ଦେଶ୍ୟ, ତଥାପି ସେ ଚାହୁଁଛନ୍ତି ଯେମିତି ବୌଦ୍ଧ ଜୀବକୁ ଉଦ୍ଧାର କରିବା ପାଇଁ। ଯଦି ପ୍ରଭୁପାଦ ମହାରାଜ ପାଇଁ ଆମର ତାଙ୍କର ଜଣେ ଶିଷ୍ୟ ଏଇଟା ଦେଖିଛନ୍ତି ଇ ପ୍ରଭୁପାଦ ହାଡ୍ ନଟ୍ କମ୍ ଟୁ ଦିସ୍ ୱାର୍ଲଡ ୱେୟାର୍ ୱି ୱୁଡ୍ ହାଭ୍ ବିନ୍, ଯଦି ପ୍ରଭୁପାଦ ଏ ଜଗତକୁ ଆସିନଥାନ୍ତେ ଆମର ଅବସ୍ଥା କ'ଣ ହେଇଥାନ୍ତି। ବିଶେଷ ଭାବରେ ଭାରତବର୍ଷର ଲୋକମାନେ ଯେଉଁମାନେ ଭକ୍ତ ଅଛନ୍ତି ସେମାନେ ବିଭିନ୍ନ ନିଶାଦ୍ର ସେବନ କରିଥାନ୍ତି, ଆମେ ଦେଖୁଛେ ବିଭିନ୍ନ ମନ୍ଦିରମାନଙ୍କରେ ସବୁ ନିଶାଦ୍ର ସେବନ କରି ଭଗବାନଙ୍କୁ ଭଜନ କରୁଛନ୍ତି, ଆମର ମଧ୍ୟ ମହାପ୍ରଭୁ ଧାରା ମଧ୍ୟ ସେଠି ପ୍ରଚାରଣ ହେଇଯାଇଛି ଯେ ମାଧ ମାଛରେ ଜୋର ନବଦ ମଧ୍ୟ ଗୋର ବେଟା ହରିଆ ହରିଆ ଗୋର, ପ୍ରଭୁପାଦ ମହାରାଜ ଆସି ମହାପ୍ରଭୁଙ୍କ ଧାରାରେ ଆସି ବର୍ତ୍ତମାନ ଏଇ ଧାରାରେ ମଧ୍ୟ ଏଇସବୁ ବିଭିନ୍ନ ପ୍ରକାର ଅପସମ୍ପ୍ରଦାୟ ପ୍ରବେଶ କରୁଛନ୍ତି, ତେଣୁ ପ୍ରଭୁପାଦ ଯଦି ନ ଆସିଥାନ୍ତେ ତାହେଲେ ଆମର କ'ଣ ଅବସ୍ଥା ହେଇଥାନ୍ତା, ଏବଂ ବିଶେଷ ଭାବେ ପାଶ୍ଚାତ୍ୟ ଜଗତଙ୍କର କିଏ ଉଦ୍ଧାର କରିପାରିଥାନ୍ତା। ତେଣୁ ଇଏ ହେଉଛି ସମସ୍ତଙ୍କର ଜୀବ ପ୍ରତି କରୁଣା ପ୍ରଦର୍ଶନ କରିକି ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସାଧୁର ଲକ୍ଷଣ ହେଉଛି ଏଇଟା। ତେଣୁ ବ୍ରହ୍ମା ନାରଦକୁ ପ୍ରଥମେ ବହୁତ ତାଙ୍କୁ ପ୍ରଶଂସା କରୁଛନ୍ତି ଯେ ସମ୍ୟକ କାରୁଣିକ ସେଦମ ବର୍ଷତେ ବିଚିକିତ୍ସମ, ତମେ ଏଇ ଯେଉଁ ଜିଜ୍ଞାସା କରୁଛ ଏଇ ଜିଜ୍ଞାସା ହେଉଛି ଶ୍ରେଷ୍ଠ ଜିଜ୍ଞାସା, ଯାହାକି ସୁଖଦେବ ଗୋସ୍ୱାମୀ ମଧ୍ୟ ପରିକୀତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ଭାଗବତ ଦଶମ ସ୍କନ୍ଧରେ ତାଙ୍କୁ ମଧ୍ୟ ସେହିଭଳିଆ ପ୍ରଶଂସା କରିଛନ୍ତି, ଯାହାକି ପ୍ରଭୁପାଦ ମହାରାଜ ତାଙ୍କ ଭାଗବତରେ କହୁଛନ୍ତି। ସେ କହୁଛନ୍ତି ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ତ୍ରୀ ଗୁଣାଧି ବକ୍ତାରଂ ପୃଥକମ୍ ଶ୍ରୋତୃମ୍ ଯତ୍ ପାଦ ଶରୀରମ୍ ଯଥା, ଭଗବାନଙ୍କୁ ସେ ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି ସେ କ'ଣ ହେଉଛି ନା ତିନି ପ୍ରକାର ବ୍ୟକ୍ତିକୁ ସେ ପବିତ୍ର କରିଦେଉଛନ୍ତି, ବକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍, ଯିଏ ବକ୍ତା ଯିଏ କଥା କହୁଛନ୍ତି ଯିଏ ପୃଚ୍ଛକମ୍ ଯିଏ ପ୍ରଶ୍ନ ପଚାରୁଛନ୍ତି ଏବଂ ଅନ୍ୟମାନେ ଯିଏ ଶ୍ରୋତୃବୃନ୍ଦ ଅଛନ୍ତି, ଏ ତିନି ପ୍ରକାର ବ୍ୟକ୍ତିକୁ ଭଗବାନଙ୍କର କଥା ରୂପକ ପ୍ରଶ୍ନ ବା ଜିଜ୍ଞାସା ସମସ୍ତଙ୍କୁ ପବିତ୍ର କରିଦେଉଛି ବା ଭଗବାନ କଥା ସମସ୍ତଙ୍କୁ ପବିତ୍ର କରିଦେଉଛି। କିଭଳି ପବିତ୍ର କରିଦେଉଛନ୍ତି ନା ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି ଯେ ତତ୍ ପାଦ ଶରୀରମ୍ ଯଥା, ଯେମିତି ଭଗବାନଙ୍କ ପାଦପଦ୍ମରୁ ଉଦ୍ଧୃତ ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି, ସ୍ୱର୍ଗ ମର୍ଦ୍ଦ ଏବଂ ପାତାଳ ତିନି ଲୋକକୁ ପବିତ୍ର କରିଦେଉଛନ୍ତି। ତେଣୁ ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ତ୍ରୀ ଗୁଣାଦି ବକ୍ତାରମ୍ ପୃଚ୍ଛକମ୍ ସ୍ରୋତମ୍ ତତ୍ ପାଦ ଶରୀରମ୍ ଯଥା, ସମସ୍ତଙ୍କୁ ପବିତ୍ର କରିଦେଉଛନ୍ତି। ତେଣୁ ବ୍ରହ୍ମା ମଧ୍ୟ ଏଇ ନାରଦମୁନିଙ୍କ ପ୍ରଶ୍ନର ଉତ୍ତର ଶୁଣି ପ୍ରଶ୍ନ ଶୁଣିକିରି ବହୁତ ଆନନ୍ଦ ସେଥିପାଇଁ ଇଏ ହେଇଛନ୍ତି, କାହିଁକି ନା ଇଏ ସମସ୍ତଙ୍କୁ ସମସ୍ତଙ୍କର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେଇଛି ଏଇ ଯେଉଁ ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା। ଶୁଣ ସୌନକାଦି ଋଷି ଏଇ ବ୍ରହ୍ମ ଜିଜ୍ଞାସା କରିଛନ୍ତି, 6ଟି ପ୍ରଶ୍ନର ପ୍ରଶ୍ନ ପଚାରିଛନ୍ତି, ଯେଉଁ ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ ଏ 18,000 ଶ୍ଳୋକକୁ ଆମକୁ ପ୍ରଦାନ କରିଛନ୍ତି। ଏଇ ଜିଜ୍ଞାସା ଦ୍ୱାରା ସମସ୍ତ ତ୍ରିଲୋକ ପବିତ୍ର ହେଇଯାଉଛନ୍ତି, ଏବଂ ବିଶେଷ ଭାବରେ ଏ ଭାଗବତଙ୍କୁ ବର୍ଣ୍ଣନା କରାଯାଇଛି ଇଏ ଅନ୍ୟ କୌଣସି ଲୋକରେ ଉପଲବ୍ଧ ନୁହଁ, ଏ ଭାଗବତଙ୍କଟା ବିଶେଷ ଭାବରେ ଏହି ଭୂମି ଭୂମି ଭାଗବତ ବୋଲି କୁହାଯାଇଛି ନା, ଭୂ ଲୋକରେ ହିଁ ଏଇଟା ସମ୍ଭବ ଏଇ ଭାଗବତ, ଅନ୍ୟ ସେଥିପାଇଁ ଭୂମି ମହାପୁ କରିପାରେ ନିଗମ କରୋର ଗଣିତମ ପଢ଼ ଶୁଭମୁଖାଦର ସଞ୍ଜିତମ ବିଗତ ଭାଗବତ ସମାଳୟ ମୂଳ ରସିକା ଭୂମି ମହାବତା ଭୂମି ମହାବତାର ଉଦ୍ଦେଶ୍ୟ ହେଉଛି ଏଇ କ'ଣ ନା ଇଏ ଯେଉଁ ଭାଗବତ ଗ୍ରନ୍ଥ ଇଏ ଅନ୍ୟ କୌଣସି ଲୋକରେ ଆଗ୍ରହ ନୁହଁ ବା ଉପଲବ୍ଧ ନୁହଁ ଭାଗବତ ମହାତ୍ମାରେ ପଦପୁରାଙ୍କର ବର୍ଣ୍ଣନା କରାଯାଇଛି କ'ଣ ନା ସ୍ୱର୍ଗେ ସତ୍ୟେ ଚ ବୈକୁଣ୍ଠେ ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତାୟ ଲୋକ ବୈକୁଣ୍ଠେ ନାସ୍ତାୟ ରସ ଅତ୍ର ଭୁବନ୍ତୁ ସଦ୍ଭାଗ୍ୟା ମହାମାନ ହେଉଛନ୍ତି କରିଛି ଭାଗବତ ମହାତ୍ମାରେ ପଦପୁରାଣରେ ବର୍ଣ୍ଣନା କରାଯାଇଛି ଏଇ ଯେଉଁ ଭାଗବତମ ଏ ସ୍ୱର୍ଗରେ ମଧ୍ୟ ଉପଲବ୍ଧ ନୁହଁ ସେଥିପାଇଁ ଯେଉଁ ସୁଗତ ଗୋସ୍ୱାମୀ ପରିକ୍ରମା କଥା କହିବାକୁ ଆସିଥିଲେ ସେତେବେଳେ ଦେବତାମାନେ ଆସିଥିଲେ ତାଙ୍କର ଅମୃତ ଆଣିକି ଅମୃତ ଭଣ୍ଡା ଆଣିକି ଆସିଥିଲେ ସେ କହୁଛନ୍ତି ପରିକ୍ରମା ଅମୃତ ପ୍ରଦାନ କରନ୍ତୁ ଆମକୁ ଆମ ଭାଗବତ କଥା କୁହନ୍ତୁ କିନ୍ତୁ ସୁଗତ ଗୋସ୍ୱାମୀ ତାଙ୍କୁ ବିଦା କରିଦେବେ ନା ନା ତେଣୁ ସେମାନଙ୍କୁ ଏଠି ପ୍ରବେଶ ନାହିଁ ତାଙ୍କୁ ବିଦା କରିବେ ଯେ ପରିକ୍ରମା ମହାରାଜ ଏବଂ ଯେଉଁ 60,000 ହିନ୍ଦୁ ସେମାନେ ଥିଲେ ସେମାନେ ଭାଗବତ କଥା ଶ୍ରବଣ କଲେ ସ୍ୱର୍ଗର ଦେବତାମାନେ ଫେରିଗଲେ ନିରାଶ ହୋଇକି ଫେରିଗଲେ ତେଣୁ ସେଥିପାଇଁ ଭାଗବତ ମହାତ୍ମା ବର୍ଣ୍ଣନା କରେ ସ୍ୱର୍ଗେ ସତ୍ୟେ ଯେ କୈଳାସେ ସତ୍ୟ କହିଲେ ବ୍ରହ୍ମ ଲୋକ ବ୍ରହ୍ମାଦୂତ ରହୁଛନ୍ତି ଏବଂ କୈଳାସ ଯେମିତି ଶିବ ଲୋକ ଶିବ ରହିଛନ୍ତି ଏବଂ ବୈକୁଣ୍ଠରେ ନାସ୍ତାଏ ରସ ବୈକୁଣ୍ଠ ଲୋକରେ ମଧ୍ୟ ଏଇ ଭାଗବତ ରସ ନାହାନ୍ତି ଅତ ବିଭବ ସଦ୍ଭାଗ୍ୟା ମହାମାନ ହେଉଛନ୍ତି କରିଛି ତେଣୁ ଯେଉଁମାନେ ସଦ୍ଭାଗ୍ୟ ବ୍ୟକ୍ତି ସେମାନେ ଏଇ ଭାଗବତ ରସକୁ ପାନ କରିବେ ସେଥିପାଇଁ ଭୂମି ଭାବକୁ ବୋଲି ବ୍ୟାସଦେବ ପ୍ରଥମେ ତୃତୀୟ ଶ୍ଳୋକରେ ସେଟା ବର୍ଣ୍ଣନା କରିଛନ୍ତି ଏଇ ଭାଗବତ ମହାତ୍ମାରେ ଏଇଟା ବର୍ଣ୍ଣନା କରାଯାଉଛି ତେଣୁ ଏଇ ଭଗବାନ କଥା ତ୍ରିଲୋକକୁ ପବିତ୍ର କରିଦେଉଛି ସ୍ୱର୍ଗଲୋକ ମର୍ତ୍ତ୍ୟଲୋକ ଏବଂ ପାତାଳ ତ୍ରିଲୋକକୁ ପବିତ୍ର କରିଦେଉଛି ଯେଭଳି ଭାବରେ ଭଗବାନ ପାଦପଦ୍ମରୁ ଉଦ୍ଧୃତ ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରିଦେଉଛି ତେଣୁ ସେହିଭଳି ଭାବରେ ବ୍ରହ୍ମା ନାରଦ କହୁଛନ୍ତି ଯେ ସମ୍ୟକ କାରଣ ସେଦନ ପଶ୍ଚତେ ଚିକିତ୍ସମ ଜଗମନ ଚୋରିତ ସୌମ୍ୟ ସୌମ୍ୟ ସମୟ ବେଳେ ସେ ଯେଉଁ ନାରଦଙ୍କର ପ୍ରଶ୍ନର ଉତ୍ତରରେ ଏତେ ସେ ପ୍ରୀତ ହେଇଯାଇଛନ୍ତି ସୌମ୍ୟ ବୋଲି ସୌମ୍ୟ କହିଲେ ବହୁତ ଶାନ୍ତ ସ୍ୱଭାବ ସୌମ୍ୟ ତେଣୁ ତାଙ୍କୁ ପ୍ରଶଂସା କରୁଛନ୍ତି ତମେ ସୌମ୍ୟ ତମେ ସମସ୍ତଙ୍କ ମଙ୍ଗଳ ପାଇଁ ଚିନ୍ତା କରୁଛ ତେଣୁ ଏଇ ତମେ ଏଇ ଯେଉଁ ପ୍ରଶ୍ନ ପଚାରିଲ ଆ ଦ୍ୱାରା ମୁଁ ଚୋରିତ ମୁଁ ପ୍ରଚୋଦିତ ହେଲି ପ୍ରଚୋଦିତ କ'ଣ ପାଇଁ ନା ଭଗବାନ କଥା କହିବା ପାଇଁ ପ୍ରଚୋଦିତ ହେଲି ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ସେ କହିଛନ୍ତି ସେ ଭଗବାନ ଜ୍ଞାନ ଦେଇକିରି ବର୍ତ୍ତମାନ ବ୍ରହ୍ମା ନାରଦମୁନିଙ୍କୁ ଜ୍ଞାନ ଦେଇକିରି କହିଲେ ତମେ ଏଇ ଜ୍ଞାନକୁ ବିସ୍ତାର କର ବିପୁଳୀ କରୁ ଏଇ ଭାଗବତରେ ଦ୍ୱିତୀୟ ସ୍କନ୍ଧ ନବମଧ୍ୟାୟରେ ସେଇ ଶ୍ଳୋକଟି ଆସିଲେ ଚାରୋଟି ଶ୍ଳୋକ ଯେଉଁ ଶ୍ଳୋକ ତଦୁଶ୍ଳୋକ ଭାଗବତକୁ କୁହାଯାଉଛି ଯେଉଁ ଶ୍ଳୋକକୁ ଭଗବାନ ବ୍ରହ୍ମାକୁ ଦେଇଛନ୍ତି ଏବଂ ବ୍ରହ୍ମା ବର୍ତ୍ତମାନ ନାରଦଙ୍କୁ ପ୍ରଦାନ କରିବେ ଏବଂ ନାରଦଙ୍କୁ ପ୍ରଦାନ କରି ତାଙ୍କୁ ସେ କହିଲେ ତମେ ଏଇଟା ବିପୁଳୀ କରୁ ଏଇଟା ବିସ୍ତାର କର ତେଣୁ ନାରଦମୁନି ବ୍ୟାସଦେବଙ୍କୁ ସେ ଜ୍ଞାନ ପ୍ରଦାନ କରିବେ ଏବଂ ବ୍ୟାସଦେବ ଏଇ ଭାଗବତଙ୍କର 18,000 ଶ୍ଳୋକରେ ଏଇଟା ବିସ୍ତାର କରିବେ ଯେଉଁ ଭାଗବତଙ୍କର ଚତୁଃଶ୍ଳୋକୀ ଭାଗବତକୁ କୁହାଯାଉଛି ଚାରି ଶ୍ଳୋକରେ ଭଗବାନ ସବୁ କିଛି ଜ୍ଞାନ ଦେଇଦେଇଛନ୍ତି ସେଇ ଜ୍ଞାନକୁ ବିସ୍ତାର କରିଛନ୍ତି ବ୍ୟାସଦେବ 18,000 ଶ୍ଳୋକରେ ତେଣୁକରି ସେ ବ୍ରହ୍ମା ସେଠି ବହୁତ ଆନନ୍ଦିତ ହେଉଛନ୍ତି ସେ କହୁଛନ୍ତି ତମର ଏ ପ୍ରଶ୍ନ ଦ୍ୱାରା ଅହମ୍ ଚୋଦିତ ମୁଁ ପ୍ରଚୋଦିତ ମୁଁ ବର୍ତ୍ତମାନ ପ୍ରେରଣା ପ୍ରାପ୍ତ ହେଉଛି ଭଗବାନ କଥା କହିବା ପାଇଁ ତେଣୁ ସେ ନୂତନ ଜୀବନ ଲାଭ କରୁଛନ୍ତି ଏଇ ପ୍ରକାର ଭାଗବତ କରୁଛନ୍ତି ତେଣୁ ଭଗବତ ବୀର୍ଯ୍ୟ ଦର୍ଶନୀ ଭଗବାନଙ୍କର ସେ ଯେଉଁ ଦର୍ଶନ କରିଥିଲେ ସେତେବେଳେ ଯେଉଁ ଦର୍ଶନ କରିଥିଲେ ବର୍ତ୍ତମାନ ମଧ୍ୟ ସେ ସେଇ ଭଗବାନଙ୍କରକୁ ଦର୍ଶନ କରୁଛନ୍ତି ଭଗବତ ଦର୍ଶନ ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ସିନ୍ସିୟର ରିଡର୍ସ ଯେଉଁମାନେ ବହୁତ ଗମ୍ଭୀର ପାଠକ ସେମାନେ ଭଗବତ ଗୀତା ଯେତେବେଳେ ପାଠ କରିବେ ସେଥିରେ ଭଗବାନଙ୍କର ଭଗବାନଙ୍କର ଉପସ୍ଥିତି ସେ ଉପଲବ୍ଧି କରିବେ ଭଗବାନଙ୍କୁ ଦର୍ଶନ କରିବେ ସେ ୟୁ ୱିଲ୍ ସି ଦି ପ୍ରେଜେନ୍ସ ଅଫ୍ ଦି ଲର୍ଡ ଇନ୍ ଦି ପ୍ରେଜେନ୍ସ ଅଫ୍ ଭଗବତ ଗୀତା ଭଗବତ ଗୀତାର ଯେଉଁମାନେ ଭାରତ ମଧ୍ୟ ସେଭଳି ଭାବରେ ବର୍ଣ୍ଣନା କରିବାକୁ କହିଛନ୍ତି ଯେଉଁମାନେ ଗମ୍ଭୀରତା ସହକାରେ ଭାଗବତ ଦର୍ଶନ ପ୍ରଦାନ କରିବେ ସେମାନେ ଭଗବାନ ଦର୍ଶନ କରିବେ ତେଣୁ ବ୍ରହ୍ମଣା ଯେତେବେଳେ ସେ ପ୍ରଶ୍ନ ଦ୍ୱାରା ପ୍ରଶ୍ନ ପଚାରିଛନ୍ତି ନାରଦମୁନି ତାଙ୍କୁ ସେ ପ୍ରଶ୍ନ ଶୁଣିକି ବହୁତ ଆନନ୍ଦ ଦେଇକି ସେ ଭଗବାନ ମଧ୍ୟ ଦର୍ଶନ ପ୍ରଦାନ କରୁଛନ୍ତି ଯାହାଫଳରେ ସେ ବର୍ତ୍ତମାନ ତାଙ୍କ ପ୍ରଶ୍ନର ସବୁ ଉତ୍ତର ଦେଲେ ଆପଣ ସବୁ ବର୍ଣ୍ଣନା କରାଯିବେ ଜୟ ଶ୍ରୀ ଭାଗବତମ୍ କୀ ଜୟ ଶ୍ରୀ ଗୋପାଳ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଅନନ୍ତ କୋଟି ଜୟ ଶ୍ରୀ କୀ ଦାୟି ଗୋର ପ୍ରମାନନ୍ଦୀ ଜୟ ଶ୍ରୀ କାହା କିଛି ପ୍ରଶ୍ନ ଅଛି?
ଆମର ମହାଦେବଙ୍କର ଲାଇଭ୍ ଷ୍ଟ୍ରିମିଂ ଅଛି, ଶଙ୍କର ଛପା ଛପା ହେଇଛି ଅଛି,
ହଁ ସବୁ ବ୍ୟାସ ପୂଜାରେ ବି ଆମର ସେ ରାଧାକାନ୍ତ ପ୍ରଭୁଙ୍କର ଜାଗାଟା ସୁନ୍ଦର ଲେଖିଛନ୍ତି, ଜୀବନ ସମ୍ପର୍କ ସବୁ ଅଛି ସବୁ
ଆପଣ।